ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଇଜେ ଆଇବା 5 ବର୍ଷ ଭିତରେ 5 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଲାଗି ରହିଛି ଯୋଜନା, କହିଲେ ମୁଖ୍ୟମନ୍ତ୍ରୀ। ଗଣମାଧ୍ୟମର ବଦଳୁଥିବା ରୂପ ବାର୍ତ୍ତା ନେଇକରି ଆଜ ପାଳନ କରାଯାଉଛି ଜାତୀୟ ପ୍ରେସ୍ ଦିବସ। ଡିଜିଟାଲ ମିଡିଆ ଯୋଗେ ଭୁଲ ଖବର ପ୍ରଚାର ଗୁରୁତର ସମସ୍ୟା ସୃଷ୍ଟି କରିପାରେ, କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସମ୍ବଲପୁର ସହିତ ରାଜ୍ୟର 3 ଜାଗାନ ପ୍ରତିଷ୍ଠା କରାଯିବା ଉମ୍ଫେଡ୍ର ଡାଏରୀ ପ୍ଲାଣ୍ଟ ଆଉ ରାଜ୍ୟର ଭିନ୍ ଭିନ୍ ଇଲାକାନ ଆଇଷ୍ଠାନୁ କମ୍ବା ରାତିର ତାତି। ରାଜ୍ୟକେ ବିଦେଶୀ ପୁଞ୍ଜିନିବେଶ ଆକର୍ଷିତ କରବାର୍ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇଷ୍ଠାନୁ 5 ଦିନିଆ ସିଙ୍ଗାପୁର ଗସ୍ତଥି ଯାଇଛନ୍। ଭୁବନେଶ୍ୱର ବିମାନ ବନ୍ଦରନ ଗଣମାଧ୍ୟମକେ ସୂଚନା ଦେଇକରି ଶ୍ରୀ ମାଝୀ କହିଛନ୍ ଯେ ସେମିକଣ୍ଡକ୍ଟର, ପେଟ୍ରୋକେମିକାଲ୍ସ, ରସାୟନ, ଜାହାଜ ତିଆରି, ଆର୍ଥିକ ସେବା, ସବୁଜ ଶକ୍ତି, ଇଲେକ୍ଟ୍ରୋନିକ୍ସ ବାଗିର କ୍ଷେତ୍ରଟି ବିଦେଶୀ ପୁଞ୍ଜିନିବେଶ ଲାଗି ପଦକ୍ଷେପ ନିଆଯିବା। ଆଇବା 5 ବର୍ଷ ଭିତରେ ରାଇଜେ 5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ସରକାର ଯୋଜନା କରିଛନ୍ ବୋଲି ସେ ସୂଚନା ଦେଇଛନ୍। ଶିଳ୍ପ ଆଉ ବ୍ୟବସାୟ କ୍ଷେତ୍ରକେ ତହକାବାର ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିକରି ବିକଶିତ ଓଡ଼ିଶା ନିର୍ମାଣ ଲାଗି ସରକାରଙ୍କ ପ୍ରତିଶ୍ରତିବଦ୍ଧତାକେ ମୁଖ୍ୟମନ୍ତ୍ରୀ ଦୋହରାଇଛନ୍।
ଯେତେବେଳେ ସାରା ବିଶ୍ୱରୁ ଇନ୍ଭେଷ୍ଟର୍ସ ମାନେ ଭାରତରେ ଇନ୍ଭେଷ୍ଟ କରିବାକୁ ଚାହିଁବେ ସେତେବେଳେ ଓଡ଼ିଶା ନିଶ୍ଚିତ ଭାବରେ ସେମାନଙ୍କର ପ୍ରଥମ ପସନ୍ଦ ହେବ। ସିଙ୍ଗାପୁରରେ ମୋର ସ୍ପଷ୍ଟ ବାର୍ତ୍ତା ହେବ ଯେ ବିଜନେସ୍ କରିବା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇକରି ଅଛି ଏବଂ ଭାରତର ବିକାଶର କାହାଣୀରେ ଓଡ଼ିଶା ସମସ୍ତଙ୍କର ପାଇଁ ପ୍ରଥମ ପସନ୍ଦ ହେବ। ଓଡ଼ିଶାର ଯେଉଁ ପ୍ରାକୃତିକ ସମ୍ବଳ ଅଛି, ଦକ୍ଷ ମାନବ ସମ୍ବଳ ଅଛି ଏବଂ ଆମର ଉନ୍ନତ ଶିଳ୍ପ ନୀତି ଅଛି, ଏ ସମ୍ପର୍କରେ ସମସ୍ତ ଉଦ୍ୟୋଗୀମାନଙ୍କୁ ଆମେ ଜଣାଇବୁ ଆମ ରୋଡ୍ ଶୋ ମାଧ୍ୟମରେ।
ଇ ଗସ୍ତ ସମୟଥି ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କ ସହିତ ଆଲୋଚନା କରବେ ଆଉ ଶିଳ୍ପପତି ଆଉ ବାଣିଜ୍ୟିକ ପ୍ରତିନିଧିମାନଙ୍କୁ ଓଡ଼ିଶା ଆସବାରକେ ନିମନ୍ତ୍ରଣ କରବେ ବୋଲି ଜଣାପଡ଼ିଛି। ଇନ ଜଣାଇ ଦିଆଯାଇପାରେ ଯେ ଆଇବା ଜାନୁଆରୀ 28 ଆଉ 29 ତାରିଖଥି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ 2025 ଆୟୋଜନ ହେବା। ମିଶନ ଉତ୍କର୍ଷ ଓଡ଼ିଶା ଜରିଏ ସିଙ୍ଗାପୁରନ ଶିଳ୍ପ ବିଭାଗ ତରଫୁ ଗୋଟିଏ ରୋଡ୍ ଶୋ ଆୟୋଜନ କରାଯିବା। ଦେଶେ 2030 ତକ୍ ଅକ୍ଷୟ ଶକ୍ତି ଉତ୍ପାଦନର ଲକ୍ଷ୍ୟ ହାସଲ ଲାଗି ଶକ୍ତି ମନ୍ତ୍ରଣାଳୟର ସାହାଯ୍ୟ ସବୁ ଅଂଶୀଦାରମାନଙ୍କୁ ନେଇକରି ନୂଆ ଆଉ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ତରଫୁ ଗୋଟିଏ ଟାସ୍କଫୋର୍ସ ଗଠନ କରାଯିବା ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍। ମନ୍ତ୍ରଣାଳୟ ତରଫୁ ଭୁବନେଶ୍ୱରଠାରେ ହୋଇଥିବା ଚିନ୍ତନ ଶିବିରର ଉଦ୍ଯାପନୀ ସମାରୋହନ ଶ୍ରୀ ଯୋଶୀ କହିଛନ୍ ଯେ ଆଇବା 6 ବର୍ଷ ଭିତରେ 288 ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ସ୍ଥାପନା କରବାର ଦରକାର ରହିଛି। 20 ଦେଶ ରାଷ୍ଟ୍ରଦୂତ ଆଜପୁରୀ ଜିଲ୍ଲାର କୋଣାର୍କ ସୂର୍ଯ୍ୟମନ୍ଦିର ଆଉ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଛନ୍। କୋଣାର୍କ ସୂର୍ଯ୍ୟମନ୍ଦିରର କଳା ଭାସ୍କର୍ଯ୍ୟ ସେମାନଙ୍କୁ ଆକର୍ଷିତ କରିଥିଲା। ଏନ୍ତା ଭାସ୍କର୍ଯ୍ୟ ଅଭୂତପୂର୍ବ ଆର୍ ସବୁଦିନ ସୋର୍ ରହିବା ବୋଲି ସେମାନେ କହିଛନ୍। ଜାତୀୟ ପ୍ରେସ୍ ଦିବସ ଆଜ ପାଳନ କରାଯାଉଛି। 1966 ଆଜିର୍ ଦିନେ କେନ୍ଦ୍ର ସରକାର ଭାରତୀୟ ପ୍ରେସ୍ କାଉନ୍ସିଲ୍ ଗଠନ କରିଥିଲେ। ସମ୍ବାଦପତ୍ର ଗଣତନ୍ତ୍ରର ଜାଗ୍ରତ ପ୍ରହରୀ, ହେଲେ ପ୍ରେସ୍ କାଉନ୍ସିଲ୍ ହେଉଛି ସମ୍ବାଦପତ୍ରମାନଙ୍କର ନୈତିକ ପ୍ରହରୀ। ସମ୍ବାଦପତ୍ରମାନଙ୍କର କାମ ଉପରେ ନଜର ରଖବାର ସହିତ ଦରକାର ପଡ଼ିଲେ ପରାମର୍ଶ, ସମୀକ୍ଷା ଆଉ ବିବାଦୀୟ ସମ୍ବାଦ ପ୍ରସାରଣ ଉପରେ ବିଚାର କରବାର ବାଗିର୍ ଆଉ ଅଲଗା କାମମାନେ ନୈତିକ ଯାଞ୍ଚକର୍ତ୍ତା ଭାବେ ପ୍ରେସ୍ କାଉନ୍ସିଲ୍ କର୍ସି। ପ୍ରେସ୍ ସ୍ୱାଧୀନତା ବଜାୟ ରଖବାର ଦିଗେ ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ କାମ କରୁଛି। ଇ ବଛର ଜାତୀୟ ପ୍ରେସ୍ ଦିବସର ବିଷୟ ରଖାଯାଇଛି ଗଣମାଧ୍ୟମର ବଦଳୁଥିବା ରୂପ। ନୂଆଦିଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମଟି କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ ଯେ ପେଡ୍ ନ୍ୟୁଜ୍ ସମାଜ ଲାଗି ବିପଦ ସାଜିଛି। ଡିଜିଟାଲ ମିଡିଆର ଇ ଯୁଗେ ଭୁଲ ଖବରର ପ୍ରଚାର ଗୁରୁତର ସମସ୍ୟା ସୃଷ୍ଟି କରିପାରେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍। ସେ କହିଛନ୍ ଯେ ଭାରତର ସ୍ୱାଧୀନତା ସଂଗ୍ରାମ ଆଉ ଜରୁରୀକାଳୀନ ସ୍ଥିତି ସମୟଥି ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଦେଶରେ ଡିଜିଟାଲ ମିଡିଆ ନୂଆ ସୁଯୋଗ ସୃଷ୍ଟି କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍। କାର୍ଯ୍ୟକ୍ରମଟି ସୂଚନା ଆଉ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ, ସଚିବ ସଞ୍ଜୟ ଜାଜୁଙ୍କ ସହିତ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ହେନ୍ତା ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ତରଫୁ ଭୁବନେଶ୍ୱର ଜୟଦେବ ଭବନଠାରେ ହୋଇଥିବା କାର୍ଯ୍ୟକ୍ରମଟି ମୁଖିଆ କୁନୁଆ ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ ଯେ ସମ୍ବାଦ ଖୋଜବାର, ସତ୍କେ ପରଖିବାର ଆର୍ ନିର୍ଭୀକ ଆର୍ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କରବାରଟା ଜଣେ ଭଲ ସାମ୍ବାଦିକର ପରିଚୟ। ବାତ୍ୟା ଦାନା ଆଉ ଇତାର ଉତ୍ତରର ବଢ଼ି ସ୍ଥିତିର ମୁକାବିଲା ଦିଗେ ସାମ୍ବାଦିକମାନଙ୍କର ଭୂମିକାକେ ସେ ପ୍ରଶଂସା କରିଥିଲେ। ସେନ୍ତା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୁବ ସାମ୍ବାଦିକମାନଙ୍କୁ ମିଜ୍ ଖବରନୁ ଦୂରେ ରହିକରି ସତ୍ ଖବର ପରିବେଷଣ କରବାର୍କେ ପରାମର୍ଶ ଦେଇଥିଲେ। ଏ ଅବସରରେ ରାଜ୍ୟପାଳ ରଘୁବର ଦାସ ସାମାଜିକ ଗଣମାଧ୍ୟମ ଜରିଏ ଶୁଭେଚ୍ଛା ଜଣାଇକରି ପ୍ରେସ୍ର ସ୍ୱାଧୀନତା ଗଣତନ୍ତ୍ରକେ ମଜବୁତ କର୍ସି ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଶୁଭେଚ୍ଛା ବାର୍ତ୍ତାଥି ଭିନ୍ ଭିନ୍ ଆହ୍ୱାନକେ ସାମ୍ନା କରିକରି ସତ୍କେ ସାମ୍ନାକେ ଆନୁଥିବାର ସାମ୍ବାଦିକମାନଙ୍କର ଉତ୍ସର୍ଗୀକୃତ କାମକେ ଭୁରି ଭୁରି ପ୍ରଶଂସା କରିଛନ୍। ଆଜି ଭୁବନେଶ୍ୱର ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷଠାରେ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ସମାରୋହଟି ଭାରତୀୟ ପତ୍ର ସୂଚନା ସେବାର ବରିଷ୍ଠ ଅଧିକାରୀ ଆଉ ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗ ଦେଇଥିଲେ। ସେ ପ୍ରେସ୍ ଦିବସ ପାଳନର ତାତ୍ପର୍ଯ୍ୟ ଆଉ ଗଣମାଧ୍ୟମର ସ୍ୱାଧୀନତା ଉପରେ ଆଲୋକପାତ କରିଥିଲେ। ସମ୍ବଲପୁରଠାରେ ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ପ୍ରେସ୍ କ୍ଲବ ତରଫୁ ଗଣମାଧ୍ୟମର ବଦଳିଥିବା ରୂପ ବାବଦର ଆଲୋଚନା ଚକ୍ରଥି ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ବିଧୁଭୂଷଣ ମିଶ୍ର, ଏଡିଏମ୍ ଅଜାମ୍ବର ମହାନ୍ତି, କ୍ଲବର ସଭାପତି ତ୍ରିବିକ୍ରମ ପ୍ରଧାନ, ଜିଲ୍ଲା ସୂଚନା ଅଧିକାରୀ ସଂଯୁକ୍ତା କୁଲୁ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫୁ ହୋଇଥିବା କାର୍ଯ୍ୟକ୍ରମଥି ଜିଲ୍ଲାପାଳ ମଧୁସୂଦନ ଦାସ ସମାଜର ସମନ୍ୱୟ ସ୍ଥାପନାଥି ପ୍ରେସ୍ର ଭୂମିକା ଉପରେ ଆଲୋଚନା କରିଥିଲେ। ଇନ ସମାଜର ଭିନ୍ ଭିନ୍ ବର୍ଗର ନାଗରିକମାନେ ଭି ସାମିଲ ହୋଇଥିଲେ। ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ଭବନଠାରେ ଗୋଟିଏ ସଭାଥି ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଗଣମାଧ୍ୟମର ବଦଳିଥିବାର ସ୍ଥିତି ଆଉ ମୌଳିକତା ବଜାୟ ରଖବାର ଉପରେ ଆଲୋଚନା କରିଥିଲେ। ଦେବଗଡ଼ ଜିଲ୍ଲା ପ୍ରଶାସନ ଆଉ ସାମ୍ବାଦିକ ସଂଘ ତରଫୁ ପ୍ରେସ୍ ଦିବସ କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଆର୍ ଏସ୍ପି ଅନିଲ କୁମାର ମିଶ୍ର ସମାଜ ଲାଗି ସାମ୍ବାଦିକମାନଙ୍କର ଦାୟିତ୍ୱବୋଧ ଉପରେ ଆଲୋଚନା କରିଥିଲେ। ବୌଦ୍ଧଠାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ମୁଖିଆ କୁନୁଆ, ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଆର୍ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ କୁନୁଆ ଭାବେ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆଉ ସାମ୍ବାଦିକ ସଂଘ ତରଫୁ ହୋଇଥିବା ସଭାଥି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଉପାଧ୍ୟୁତ୍ତର ପରିଷଦର ଅଧ୍ୟକ୍ଷ ରାଜକିଶୋର ପାତ୍ର ଇହାଦେର ସ୍ଥିତିର ଆହ୍ୱାନ ଆର୍ ଗଣମାଧ୍ୟମର ଭୂମିକା ସହିତ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ବାବଦେ ଆଲୋଚନା କରିଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁର, ବ୍ରହ୍ମପୁର ଆର୍ ବାଲେଶ୍ୱରଠାରେ ଓମ୍ଫେଡ୍ର ଡାଏରୀ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବା ବୋଲି ମତ୍ସ୍ୟ ଆଉ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍। ଭୁବନେଶ୍ୱର ଶହୀଦ ନଗରଠାରେ ଥିବା ଓମ୍ଫେଡ୍ କାର୍ଯ୍ୟାଳୟର ଗୋଟିଏ ସମୀକ୍ଷା ବୈଠକଟି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ନୂଆ ଡାଏରୀ ପ୍ଲାଣ୍ଟ ଲାଗି ଡିପିଆର୍ ତିଆରି ହୋଇସାରିଛି। ଓମ୍ଫେଡ୍ ତିଆରି ପାନ୍, ଚକୋଲେଟ୍ ଆର୍ ଆଇସ୍କ୍ରିମ୍ ବଜାରକେ ଆନ୍ବାର୍ ଲାଗି ପ୍ରୟାସ ଜାରି ରହିଛି। ସେନ୍ତା ପଞ୍ଚାୟତମାନଙ୍କେ ଓମ୍ଫେଡ୍ ପାର୍ଲର ଖୋଲ୍ବାର ଲାଗି ଭି ବ୍ୟବସ୍ଥା ହୋଇଛି। ବୌଦ୍ଧ ଜିଲ୍ଲା ଡମ୍ରୁଗଡ଼ ସିଦ୍ଧଗୁରୁ ମଠଠାରେ ଚାଲିଥିବା ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ଆଜି ଉଦ୍ଯାପିତ ହୋଇଯାଇଛି। ପାଞ୍ଚ ଦିନ ଧରିକରି ଚାଲିଥିବା ଏହି ଯଜ୍ଞଟି ପାରମ୍ପରିକ କଳା ପରିବେଷଣ ସହିତ ଜ୍ଞାନ, ଅନ୍ନ, ଘୃତ, ଜପ ଆର୍ ନାମଯଜ୍ଞ କରାଯାଇଥିଲା। ହେନ୍ତା ଯୋଗ ଆଉ ପ୍ରାଣାୟମ, ପ୍ରାକୃତିକ ଆର୍ ଆୟୁର୍ବେଦିକ ଚିକିତ୍ସା ଶିବିର ଭି ଅନୁଷ୍ଠିତ ହୋଇଥିଲା। ହୀରାକୁଦ ଜଙ୍ଗଲ ଡିଭିଜନର ଦେବ୍ରିଗଡ଼ ଅଭୟାରଣ୍ୟ 659 ଗୟଳ ଥିବାର ଜଣାପଡ଼ିଛି। ଡିଭିଜନର ଲଖନପୁର ଆର୍ କମଗାଁ ରେଞ୍ଜନ ଦୁଇ ଦିନ ଧରିକରି ହୋଇଥିବା ଗୟଳ ଗଣନା ସମୟଥି ଅଭୟାରଣ୍ୟ ପାଖାପାଖି 30% ଛୁଆ ଗୟଳ ଅଛନ୍ ବୋଲି ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ କହିଛନ୍। ଇ ଗୟଳ ଗଣନା କାର୍ଯ୍ୟକ୍ରମଟି 53 ଟିମ୍ନ 114 ଜଣ ସାମିଲ ହୋଇଥିଲେ। ସମ୍ବଲପୁରର ଲାଲା ଲାଜପତ ରାୟ ଆଇନ କଲେଜର ପହିଲା ବର୍ଷର ଛାତ୍ରଛାତ୍ରୀମାନଙ୍କ ଲାଗି 3 ନୂଆ ପାଠ୍ୟକ୍ରମ ମୂଲ ହେବା। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆଉ ଭାରତୀୟ ସାକ୍ଷ୍ୟ ଅଧିନିୟମ ବିଷୟଥି ଇଥର ନୁ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିବେ। ଗଲା ବର୍ଷର ଏହି ନୂଆ ଆଇନମାନଙ୍କୁ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଆଞ୍ଚଳିକ ସମ୍ବାଦ ବିଭାଗ ତରଫୁ ସମ୍ବଲପୁରୀ, ସାନ୍ତାଳୀ ଆର୍ ଦେଶିଆ ଭାଷାଥି ସମ୍ବାଦ ପ୍ରସାରଣ କରାଯିବା। ଏଥିଲାଗି ସମ୍ବଲପୁରୀ, ସାନ୍ତାଳୀ ଆଉ ଦେଶିଆ ଭାଷା ସମ୍ବାଦ ପାଠକ, କପି ଏଡିଟର ଆର୍ ଭିଡ଼ିଓ ଏଡିଟର ଦରକାର ରହିଛି। ଉପଯୁକ୍ତ ପ୍ରାର୍ଥୀମାନଙ୍କନୁ ଇଥିଲାଗି ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ପ୍ରସାର ଭାରତୀ ୱେବ୍ସାଇଟ୍ prasarbharati.gov.in ଭେକେନ୍ସିଜ୍ ବିଭାଗକେ ଯାଇକରି ବିଜ୍ଞାପନର ସବିଶେଷ ବିବରଣୀ ଜାଣିପାରିବେ। ଏ ମାସର 20 ଆବେଦନ କରବାର ଶେଷ ତାରିଖ ଆଏ। ରାଇଜେ ଗଲା ଦୁଇ ଦିନ ହେଲା ରାତିର ତାତି କମ୍ବାର ସହିତ ଶୀତ ଜଣାପଡ଼ୁଛି। ହେଲେ ଆଜିଠାନୁ ଆଇବା 5 ଭିତରେ ଭିନ୍ ଭିନ୍ ଜାଗାନ 4°C ତକ ତାତି କମ୍ବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ହପ୍ତେ ତକ ରାଇଜେ ପାଗ ସୁଖା ରହିବା ଆର୍ ଇ ସମୟ ଭିତରେ ଦିନ ଆର୍ ରାତିର ତାତି କମିପାରେ। শেষে মুখিয়া খবর ফেরখে রাইজে আইবা পাঁচ বছর ভিতরে পাঁচ লাখ কোটি টঙ্কার পুঁজিনিবেশ লাগি রয়েছে যোজনা কহিলে মুখ্যমন্ত্রী। গণমাধ্যমর বদলুথবার রূপ বার্তা নেইকি আজ পালন করা যাচ্ছে জাতীয় প্রেস দিবস। সম্বলপুর সহিত রাজ্যর তিনটা জাগান প্রতিষ্ঠা করা যা ওমফেড্র ডায়েরি প্ল্যান্ট আর রাজ্যর ভিন ভিন ইলাকান আস্থানুকম্বা রাতের তাতি। আজির আঞ্চলিক খবর ইন শেষ হল। জুহার।